ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଯୀଶୁ ହିଁ ମୁକ୍ତିର ଧାମ, ଯୀଶୁ ହିଁ ଶାନ୍ତିର ଜନ, ଯୀଶୁ ହିଁ ମୁକ୍ତିର ଧାମ, ତାଙ୍କ ବିନା ନାହିଁ ଆମ ନାସିକା କାମ, ତାଙ୍କ ବିନା ନାହିଁ ଆମ ନାସିକା କାମ। ଗା 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 ହେ ବିଶ୍ୱାସୀ ଗଣ, କୁହ 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 ହେ ଧାର୍ମିକ ଗଣ, ଗା 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 ହେ ବିଶ୍ୱାସୀ ଗଣ, କୁହ 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 ହେ ଧାର୍ମିକ ଗଣ। ଯୀଶୁ ହିଁ ଶାନ୍ତିର ଜନ, ଯୀଶୁ ହିଁ ମୁକ୍ତିର ଧାମ, ଯୀଶୁ ହିଁ ଶାନ୍ତିର ଜନ, ଯୀଶୁ ହିଁ ମୁକ୍ତିର ଧାମ, ତାଙ୍କ ବିନା ନାହିଁ ଆମ ନାସିକା କାମ, ତାଙ୍କ ବିନା ନାହିଁ ଆମ ନାସିକା କାମ। ଗାଓ 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 ହେ ବିଶ୍ୱାସୀ ଗଣ, କୁହ 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 ହେ ଧାର୍ମିକ ଗଣ, କୁହ 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 ହେ ଧାର୍ମିକ ଗଣ, କୁହ 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 ହେ ଧାର୍ମିକ ଗଣ।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମେ ଭଲ ଭାବେ ଯତ୍ନ ନେବା, ତାହେଲେ ଆମେ ଦୀର୍ଘ ବର୍ଷ ବଞ୍ଚିବା ଆଉ ତାହାଙ୍କର ଉପହାରକୁ ଅନୁଭବ କରିପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଏକିଙ୍ଗ ଅଫ୍ ଲିମ୍ସ ବା ଘୋଲା ବିନ୍ଧା। ଏହି ସ୍ୱାସ୍ଥ୍ୟ ଆଲୋଚନାରୁ ଆପଣମାନଙ୍କୁ କିଛି ବି ଉପକାର ହେଉଛି, ଏହା ଏକ ଆନନ୍ଦିତ କଥା। ତାହେଲେ ଚାଲନ୍ତୁ ଏହି ବିଷୟରେ ଜାଣିନେବା। କଲା କୁଦୁଦୁରା ପତ୍ରକୁ ବାଟି ପାଦରେ ଲେପ ଦେଲେ ଗୋଡ଼ ଘୋଲା ବିନ୍ଧା ଦୂର ହୁଏ। ଗରମ ପାଣିରେ କିଛି ସମୟ ପାଦକୁ ବୁଡ଼ାଇ ରଖ। ସେହି ପାଣିରେ ଆଣ୍ଠୁ ନିକଟରୁ ତଳକୁ ବାରମ୍ବାର ଧୋଇଲେ ଘୋଲା ବିନ୍ଧା ଭଲ ହୁଏ। ଗୋଧି ଝିଟିପିଠି କାମୁଡ଼ିଲେ କ'ଣ କରାଯିବ? ଅରଖ କ୍ଷୀର ଲଗାଇ ନିଆଁରେ ସେକ ଦେବ। ଘିମିରି ହେଲେ କ'ଣ କରାଯିବ? ଦେହରେ ଚନ୍ଦନ ପାଣି ଲଗାଇବ। ହିଡ଼ିମିଚା ଶାଗ ରସକୁ ଦେହରେ ଲଗାଇବ। ରନ୍ଧା ନଡ଼ିଆ ତେଲକୁ ଦେହରେ ଲଗାଇବ। ତେଲ ପାଣି ମିଶାଇ ଲଗାଇବ। ଯଦି ଏହିପରି କରିବ, ଘିମିରି ଦେହରେ ଆସେ ନାହିଁ। ଗୋଲୁଟି ଉମର ଟୋଭା ଲେମ୍ବୁ ରସ, ହେଙ୍ଗୁ ଡାଲିମ୍ବ ରସ, ବିଟ୍ ଓ ସୌନ୍ଦବ ଲୁଣ ଏକତ୍ର ଗରମ ପାଣିରେ ମିଶାଇ ପିଇଲେ ବାତଜ ଗ୍ଲବ ଭଲ ହୋଇଥାଏ। 40 ଗ୍ରାମ ଶୁଣ୍ଠି, 200 ଗ୍ରାମ ଖସା, 100 ଗ୍ରାମ ଗୁଡ଼ ଏକତ୍ର ବାଟି ଗରମ ଦୁଧରେ ଜୀର୍ଣ୍ଣଶକ୍ତି ଅନୁସାରେ ଖାଇବ। ଜୁଆଣି ଓ ଘୋଲ ଦହିରେ ବିଟ୍ ଲୁଣ ପକାଇ ପିଇବ। ଜୁଜୁଲିଆ ପୋକକୁ କଦଳୀରେ ପୁରାଇ ଖାଇବ। ଅଣ୍ଡିରା ଢାଲ ଫୁଲକୁ ପୋଡ଼ି ତାହାର ଭସ୍ମକୁ ପାଣିରେ ଗୋଲାଇ 8 ଦିନ ଖାଇବ। ଯଦି ଏହିପରି କରିବ, ଗୋଲଟି ଉମରୁ ପାର ହୋଇପାରିବ। ଗୋଦର ଅମୃତଭଣ୍ଡା ପ୍ରତ୍ୟେକ ବାଟି ଗୋଦରରେ ଲେପ ଦେବ। ଗନେରିଆ 15 ଦିନ ପର୍ଯ୍ୟନ୍ତ ପ୍ରତିଦିନ 25-50 ଟୋପା ବରକ୍ଷୀର ପାଚିଲା କଦଳୀ ସହିତ ମିଶାଇ ଖାଇବ। 11 ଦିନ ପର୍ଯ୍ୟନ୍ତ ପ୍ରତିଦିନ 3 ଥର 7-8 ଚାମଚ କଦଳୀ ମଞ୍ଜାରସ ପିଇବ। ଯଦି ଏହିପରି କରିବ, ଗନେରିଆରୁ ପାହାର ହୋଇପାରିବ। ଜ୍ୱର ନ ହେବା ପାଇଁ ଗେଣ୍ଡା ମାଂସକୁ ବିନା ମସଲାରେ 3 ମାସ ପର୍ଯ୍ୟନ୍ତ ଖାଇବ। ଏହା ପାନୀୟରେ ଥିବା ଗେଣ୍ଡା। ଯଦି ଏହିପରି କରିବ, ଜ୍ୱର ହେବ ନାହିଁ। ବଉଳ ଛେଳି ଓ ଅରୁଆ ଚାଉଳ ବାଟି ଖାଇବ। ଡାଲିମ୍ବ ପତ୍ର ପଚାଙ୍ଗ ବାଟି ଖାଇବ। ତାହାର ଚେର, ଛେଲି ପତ୍ର, ଫଲ ଫୁଲ ସବୁ ମିଶାଇ ଖାଇବ। ଯଦି ଏହିପରି କରିବ ତାହେଲେ ଜ୍ୱର ଦେହକୁ ଆସିବ ନାହିଁ। ପ୍ରିୟ ଶ୍ରୋତା, ଯଦି ଏହି ଠିକଣା ଯେଉଁ ଠିକଣା ଗୁଡ଼ାକୁ ମୁଁ ଆପଣମାନଙ୍କୁ କହିଲି, ଯଦି ଏହିସବୁ ଆପଣମାନଙ୍କ ଗୃହରେ ବା ଘରରେ ସାହାଯ୍ୟକାରୀ ହେଉଅଛି, ଏହା ବହୁତ ଉତ୍ତମ କଥା ଓ ଆମେ ବହୁତ ଖୁସି ହେବୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ପରାକ୍ରମୀ ପରମେଶ୍ୱର ତାହାଙ୍କ ଅସୀମ ପ୍ରେମରେ ଆପଣମାନଙ୍କୁ ଭରାଇ ରଖନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଈଶ୍ୱର ତାହାଙ୍କ ପ୍ରତିଜ୍ଞା ପୂରଣ କରନ୍ତି। ଏହା ଧ୍ୟାନ କରିବା ପୂର୍ବେ ଚାଲନ୍ତୁ ଆମ୍ଭେମାନେ ପବିତ୍ର ଶାସ୍ତ୍ରରୁ ଏକ ସୌନ୍ଦର୍ଯ୍ୟ ପଦଟା ପଢ଼ିବା, ଯାହା ଆମ୍ଭେମାନେ ପାଉଅଛୁ ଗୀତ ସଂହିତା 145:19। ସେଠି ରାଜା ଦାଉଦ କହନ୍ତି, ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ, ଆହୁରି ସେ ସେମାନଙ୍କର କୁକୃତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ। ହଁ ପ୍ରିୟ ଶ୍ରୋତା, ଯେବେ ଆମ୍ଭେମାନେ ସେହି ସଦା ପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ, ଆହୁରି ସେ ଆମ୍ଭମାନଙ୍କର କୁକୃତିକୁ ଶୁଣିବେ ଓ ସେ ଆମ୍ଭମାନଙ୍କୁ ପରିତ୍ରାଣ ଆଣିବେ। ଏହା ସତ। ଯେବେ ଆମେ ବାଇବଲ କାହାଣୀରେ ପଢ଼ୁ ଅବ୍ରାହ୍ମଙ୍କ ବିଷୟରେ, ଯେବେ ଅବ୍ରାହ୍ମ 99 ବର୍ଷ, ସେତେବେଳେ ସଦାପ୍ରଭୁ ତାଙ୍କୁ ଏକ ଦର୍ଶନ ଦେଲେ ଏବଂ କହିଲେ କି ମୁଁ ସର୍ବଶକ୍ତିମାନ ପରମେଶ୍ୱର, ଉତ୍ତମ କାର୍ଯ୍ୟମାନ କର, ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। ଯଦି ତୁମ୍ଭେ ଏପରି କର, ତେବେ ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି, ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି। ପ୍ରିୟ ଶ୍ରୋତା, ତହିଁରେ ଅବ୍ରାହ୍ମ ପରମେଶ୍ୱରଙ୍କ ଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ କି ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ, ମୁଁ ତୁମ୍ଭକୁ ବହୁ ଜାତିର ପିତା କରିବି, ମୁଁ ତୁମ୍ଭର ନାମ ପରିବର୍ତ୍ତନ କରିଦେବି, ତୁମ୍ଭର ନାମ ଅବ୍ରାହ୍ମ ରହିବ ନାହିଁ, ବରଂ ତୁମ୍ଭର ନାମ ଆଜିଠୁ ଅବ୍ରାହ୍ମ ରହିବ, ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି, ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ, ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବ, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି, ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ, ଏହି ଚୁକ୍ତି ଅନନ୍ତକାଳ ସ୍ଥାୟୀ ହେବ, ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶଧରମାନଙ୍କ ପରମେଶ୍ୱର ହେବି। ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ, ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟତ ବଂଶଧରମାନଙ୍କୁ କିନାନର ସମଗ୍ର ଦେଶ ଚିରକାଳ ପାଇଁ ଦେବି ଏବଂ ମୁଁ ସେମାନଙ୍କ ପରମେଶ୍ୱର ହେବି। ଏହା ସଦାପ୍ରଭୁ ପରମେଶ୍ୱରଙ୍କ ସହିତ କହିଲେ ଏବଂ ପରମେଶ୍ୱର ଅବ୍ରାହ୍ମଙ୍କୁ କହିଲେ ଏହିପରି, ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ, ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚାଲିବ, ଏହି ଚୁକ୍ତିକୁ ତୁମେମାନେ ନିଶ୍ଚୟ ପାଳନ କରିବ, ଏହା ହେଉଛି ତୁମ୍ଭ ଓ ମୋ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ଏହି ଚୁକ୍ତି ରହିବ। ତାହା ହିଁ ଏହି ପ୍ରତ୍ୟେକ ଜନ୍ମ ଦେବା ବା ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। ତୁମେମାନେ ନିଶ୍ଚୟ ସନ୍ନତ ବା ସୁନ୍ନତ ହେବ। ଏହା ତୁମମାନଙ୍କ ନିୟମର ଚିହ୍ନ ହେବ। ତୁମର ପୁତ୍ରମାନଙ୍କୁ ଯେତେବେଳେ ଆଠ ଦିନ ହେବ ତୁମେ ସେତେବେଳେ ସେମାନଙ୍କ ସୁନ୍ନତ କରିବ। ତୁମମାନଙ୍କର ଓ ତୁମମାନଙ୍କ ଦାସମାନଙ୍କର ତୁମର ଘରରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। ସେଥିପାଇଁ ତୁମର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମମାନଙ୍କ ଶରୀରରେ ଚୁକ୍ତି ହିସାବର ମୋର ଚିରନ୍ତନ ଚିହ୍ନ ରହିବ। ଯେଉଁ ମଣିଷମାନଙ୍କ ସୁନ୍ନତ ନ ହୋଇଅଛି ସେମାନଙ୍କୁ ତାର ଲୋକମାନଙ୍କ ଠାରୁ ବାସନ୍ଦା କରାଯିବ, କାରଣ ସେ ମୋର ଚୁକ୍ତି ଭଙ୍ଗ କରିଅଛି। ପ୍ରିୟ ଶ୍ରୋତା, ଏହା ହେଲା ଈଶ୍ୱରଙ୍କ ଓ ଅବ୍ରାହ୍ମଙ୍କ ମଧ୍ୟସ୍ଥରେ ଏକ ଚୁକ୍ତି। ଆଉ ସେହି ଚୁକ୍ତି ପୂରଣ କରିବା ପାଇଁ ଈଶ୍ୱର ପରମେଶ୍ୱର ଅବ୍ରାହ୍ମଙ୍କୁ ପୁତ୍ର ପ୍ରତିଜ୍ଞା କଲେ। ଯେବେ ପରମେଶ୍ୱର ଅବ୍ରାହ୍ମଙ୍କୁ କହିଲେ, ମୁଁ ତୁମ୍ଭ ସ୍ତ୍ରୀ ଶାରୀର ଏକ ନୂତନ ନାମକରଣ କରିବି, ତାଙ୍କର ନୂତନ ନାମ ସାରା ହେବ, ମୁଁ ତାକୁ ଆଶୀର୍ବାଦ କରିବି, ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି ଏବଂ ତୁମ୍ଭେ ତାର ପିତା ହେବ, ସେ ବହୁ ଜାତିର ଆଦିମାତା ହେବେ, ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ହେବେ। ଅବ୍ରାହ୍ମ ମୁହଁଦଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କ'ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ'ଣ ସାରା 90 ବର୍ଷରେ ପିଲା ଧାରଣ କରିପାରିବ? ଏହାପରେ ଅବ୍ରାହ୍ମ ପରମେଶ୍ୱରଙ୍କୁ କହିଲେ, ମୁଁ ଇଚ୍ଛା କରୁଛି ଯେ ତୁମ୍ଭେ ଇସ୍ମାଏଲକୁ ଅନୁଗ୍ରହ କରିବ। ପରମେଶ୍ୱର କହିଲେ, ନା, ମୁଁ କହିଲି ତୁମର ସ୍ତ୍ରୀ ସାରା ପୁତ୍ର ଜନ୍ମ କରିବ, ତୁମ୍ଭେ ତାର ନାମ ଇସାହକ ରଖିବ, ମୁଁ ତାଙ୍କ ସହିତ ଚୁକ୍ତି କରିବି, ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳ ସ୍ଥାୟୀ ହେବ। ମୁଁ ଇସ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି, ମୁଁ ତାଙ୍କୁ ଆଶୀର୍ବାଦ କରିବି, ତାର ବହୁ ସନ୍ତାନ ଜନ୍ମ ହେବେ, ତାହାଠାରୁ 12 ଜଣ ଅଧିପତି ଜନ୍ମ ହେବେ ନେବେ, ତାଙ୍କର ପରିବାର ଏକ ବିରାଟ ଜାତି ହେବ। କିନ୍ତୁ ମୋର ଚୁକ୍ତି ଇସାହାକ ସହିତ ହେବ, ସାରା ଇସାକକୁ ଜନ୍ମ ଦେବ, ଆସନ୍ତା ବର୍ଷ ଏହି ସମୟରେ ଇସାକ ଜନ୍ମ ହେବ। ପରମେଶ୍ୱର ଅବ୍ରାହ୍ମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଚାଲିଗଲେ। ତାପରେ ଠିକ୍ ସେହିଦିନ ଅବ୍ରାହ୍ମ ଇସ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରାହ୍ମ ମଧ୍ୟ କୀର୍ତ୍ତ ଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରାହ୍ମ ପରିବାର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅବ୍ରାହ୍ମ ସେମାନଙ୍କୁ ସୁନ୍ନତ କରାଇଲେ। ଅବ୍ରାହ୍ମ 99 ବର୍ଷ ବୟସରେ ସୁନ୍ନତ ହେଲେ। ଇସ୍ମାଏଲଙ୍କୁ ଯେତେବେଳେ 13 ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। ଅବ୍ରାହ୍ମ ଏବଂ ତାଙ୍କର ପୁତ୍ର ଇସ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। ଯଦିଓ ଅବ୍ରାହ୍ମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ, ସମସ୍ତ ଦାସ ଏବଂ କୀର୍ତ୍ତ ଦାସ ମଧ୍ୟ ସୁନ୍ନତ ହେଲେ। ପ୍ରିୟ ଶ୍ରୋତା, ଏହା ଈଶ୍ୱରଙ୍କ ପ୍ରତିଜ୍ଞା। ଯେବେ ଅବ୍ରାହ୍ମ ପ୍ରାୟ 100 ବର୍ଷ ଓ ତାଙ୍କ ସ୍ତ୍ରୀ ସାରା 90 ବର୍ଷ ସମୟରେ, ଯେଉଁ ପରମେଶ୍ୱର ସେହି ଅବ୍ରାହ୍ମଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଏକ ପୁତ୍ର ଦାନ କଲେ, ଏଠା ଈଶ୍ୱରଙ୍କଠାରେ ସମ୍ଭବ ନୁହେଁ। ଯେବେ ଆମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁ, ନିଶ୍ଚିତ ଭାବରେ ସେହି ପରମେଶ୍ୱର ତାହାଙ୍କ ପ୍ରତିଜ୍ଞାକୁ ପରିପୂର୍ଣ୍ଣ କରନ୍ତି। ଈଶ୍ୱର କହିଛନ୍ତି ପବିତ୍ର ଶାସ୍ତ୍ରରେ, ତୁମେ ଦୁଃଖ କର ନାହିଁ, ମୋ ପାଖକୁ ଆସ, ମୁଁ ତୁମକୁ ସାନ୍ତ୍ୱନା ଦେବି। ପ୍ରିୟ ଶ୍ରୋତା, ବର୍ତ୍ତମାନ ସେହି ସମୟ ଆମ୍ଭମାନଙ୍କୁ ଦିଆଯାଇଅଛି। ସେହି ପରମେଶ୍ୱର ଆମମାନଙ୍କୁ ଡାକୁଅଛନ୍ତି। ସେହି କହୁଛନ୍ତି, ଆସ ମୋଠାରେ ତୁମେ ବିଶ୍ରାମ ନିଅ, ଯେହେତୁ ମୁଁ ଏକ ନମ୍ର, ମୋଠାରେ ଆସ ତୁମେ ସେ ଶାନ୍ତି ପାଇବ। ସେହି ପ୍ରତିଜ୍ଞା ଈଶ୍ୱର ଆମମାନଙ୍କୁ କହୁଛନ୍ତି, କେବେ ହେଲେ ତୁମେ ଭୟ କର ନାହିଁ, ଯାହା ମୁଁ ପ୍ରତିଜ୍ଞା କରିଛି ନିଶ୍ଚିତ ଭାବରେ ତାହା ମୁଁ ପରିପୂର୍ଣ୍ଣ କରିବି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେମାନେ ବିଶ୍ୱାସ କରିବା, ଯେହେତୁ ସେହି ପରମେଶ୍ୱର ଆମର ମନର ଭାବନା ଇଚ୍ଛା ସବୁକିଛି ପୂର୍ଣ୍ଣ କରନ୍ତି। ଆମର କର୍ତ୍ତବ୍ୟ ହେଉଛି ତାଙ୍କଠାରେ ବିଶ୍ୱାସ କରିବା। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ଆମେମାନେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ପ୍ରିୟ ପିତା, ଆମେ ଜାଣୁ କି ତୁମେ ଯାହା କିଛି ଆମମାନଙ୍କୁ ପ୍ରତିଜ୍ଞା କରିଅଛ ତାହା ପୂରଣ କରିବ। ପ୍ରଭୁ, ଆମମାନଙ୍କୁ ସେହି ଶକ୍ତି ପ୍ରଦାନ କର, ଯେପରିକି ଦୃଢ଼ ଭାବରେ ତୁମଠାରେ ବିଶ୍ୱାସରେ ରହିପାରିବୁ। ସେହି ଶକ୍ତି ଆମମାନଙ୍କୁ ପ୍ରଦାନ କର, ଯେପରିକି ଶୈତାନ ଶତ୍ରୁଠୁ ଦୂରରେ ରହି ତୁମ ପଛେ ଆମେ ଚାଲିପାରିବୁ। ପ୍ରଭୁ, ପାପି ହେଲେ ହିଁ ଆମମାନଙ୍କୁ ଏତେ ପ୍ରେମ କରିଅଛ, ଦୟାକରି ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମ ସେହି ପୁତ୍ର ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆଗମନ କରିବେ, ସେହି ସମୟରେ ଆମମାନଙ୍କୁ ଗୋଟିଏ ସୁଯୋଗ ଦିଅ, ଯେପରିକି ସମସ୍ତେ ମିଳିମିଶି ସେହି ସ୍ୱର୍ଗକୁ ଯାଇପାରିବୁ। ଯୀଶୁ ନାମେ ଆମେନ୍।
କାହିଁକି ସ୍ୱର୍ଗ ତିଆଗି ଆସିଲ ଆସିଲ, କେତେ ଦୁଃଖ ସହି କୃଷିୟ ମରଣ ବରିଲ ବରିଲ, ମୋ ପାଇଁକି ଯନ୍ତ୍ରଣା ସହି ସ୍ୱର୍ଗତ୍ୟାଗି ଆସିଲ ଆସିଲ ଆସିଲ। ଶୀତେ ମୋ ପାପର ଅମାପ ଯେ ପ୍ରେମ ତୁମର, ଅମାପ ଯେ ପ୍ରେମ ତୁମର, ଅମାପ ଯେ ପ୍ରେମ ତୁମର, ମୋ ପାଇଁ କାହିଁକି ସ୍ୱର୍ଗ ତିଆଗି ଆସିଲ 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 ସଙ୍ଗେ ମିଳାଇ ଦେଲ ପିତା ସଙ୍ଗେ ମିଳାଇ ଦେଲ ମୋ ପାଇଁ କାହିଁକି ସ୍ୱର୍ଗତି ଆଗି ଆସିଲ ଆସିଲ କେତେ ଦୁଃଖ ସହି କୃଷି ଅମରଣ ବରିଲ ବରିଲ ମୋ ପାଇକି ଯନ୍ତ୍ରଣା ସହିଲ ମୋ ପାଇକି ଯନ୍ତ୍ରଣା ସହିଲ କଲ ମୋତେ ଆପଣାର କଲ ମୋତେ ଆପଣାର ମୋ ପାଇଁ କାହିଁକି ସ୍ୱର୍ଗତି ଆଗି ଆସିଲ 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 ଆସିଲ
প্রিয় শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org